ओम शांति। 10 जुलाई 2026 मसीहार साकार महावाक्य मिठे बच्चे बाबा आसी तुम संतान मानकर अविनाशी ज्ञान रत्न रे बुद्धि रूपी झुली भरिबा पाई एही गुटिए गुटिए ज्ञान रत्न रो मूल्य लक्ष लक्ष टंका। प्रश्न, गुप्त दानर एते अधिक महत्व काहेकि रहिछि? उत्तर, काहेकि ना बाबा एही समय रे तुमको गुप्त ज्ञान रत्नर दान देउछन्ति, एहा को दुनिया जाने नहीं। पुणे तुमे माने एही सब ज्ञान रत्न गुड़ी को दान करिबा द्वारा विश्वर राजत्व प्राप्त करुछ। एहा मध्य गुप्त अटे, ना कौनसी युद्ध, ना कौनसी गोला बारूद आदि, ना कौनसी खर्च हेउछि। गुप्त रीति रे बाबा तुमको राज्य भाग्य दान देइछन्ति, सेथि पई गुप्त दानर बहुत महत्व रहिछि। डबल ओम शांति, गोटिए ओम शांति शिव बाबा कहुछन्ति, आउ गोटिए ब्रह्मा दादा कहुछन्ति। दुई जणकर स्वधर्म हैला शांति, दुई जण जाक शांतिधाम निवासी अटंति। तुमे संतान माने मध्य शांतिधाम रो निवासी अट। निराकारी देश रे रहिला बाला साकारी देश को अभिनय करिबा पई आसीछ, कारण एहा ड्रामा अटे ना। उपरो नेई तळ पर्यंत तुम मानंक बुद्धि रे ड्रामा रो आदि मध्य अंतर ज्ञान भरी हुई रहिछि। उच्चरु उच्च हेले भगवान तांक सहित तांकर संतान माने एही सब कथा को भल भावरे बुझ। तुम व्यतीत एही ज्ञान आउ कहा पाखरे नाही। तुमे ईश्वरीय स्कूल रे पाठ पढ़ुछ। भगवान बात, भगवान तो जणे ही अटंती, कौनसी 10-20 जण भगवान नाहंती। जेते भी सबु धर्मावलंबी अछंती, सेथिरे जेते आत्मा अछंती, समस्तंकर पिता जणे ही अटंती। पुणी सेही पिता जेते बेले सृष्टि रचना करंती, सेते बेले तांको कहा जाए प्रजापिता ब्रह्मा। शिवंको प्रजापिता कुहाजीव नाही। प्रजा तो जन्म मरण रे आसी, आत्मा संस्कार आधार रे जन्म मरण रे आसी थाए। पुणी प्रजापिता ब्रह्मा मध्य आवश्यक। गायन रहिछि, परम पिता परमात्मा प्रजापिता ब्रह्मांक द्वारा सृष्टिर रचना करिथान्ति, तांको डाकिथान्ति हि हे पतित पावन आस। जेते बेले दुनिया पतित हो जाए एवं तार शेष समय आसी जाए, सेते बेले ही बाबा आसी थान्ति पतित रो पावन करिबा पाई। एबे तुमे जानी गलोनी बाबा कल्परे थरे मात्र आसी थान्ति, आउ केबे आसी ही न थान्ति। एबे तुमको सारा ज्ञान मिली जाए। तुमे माने ड्रामा रो अभिनेता अटना, ड्रामा रो अभिनेता माननको समस्तंकर अभिनय विषय रे ज्ञान रहिबा दरकार। जे कोन कोन अभिनय सब रहिछि सेगुडी कहला अल्प समय रो छोट छोट ड्रामा, सेमानंकर अभिनय तो समस्तंकु जणा पड़ी जाए। तुमे मध्य ड्रामा देखी करी आसुछ, जदि चाहिबो तेबे ताको लेखि पारिबो, मने पकाइ पारिबो। ताहा तो छुटिया ड्रामा होइथाय, एहा तो बहुत बड़ बेहदर ड्रामा अटे, जहा को तुमे सत्य युग ठारु नै कलियुग अंत पर्यंत जानिछ। एबे तुमे पिला माने जानिछ, ଆମକୁ ବେହଦ ପିତାଙ୍କ ଠାରୁ ବେହଦର ସମ୍ପତ୍ତି ମିଳୁଛି, ପୁଣି ହଦର ପିତାଙ୍କ ଠାରୁ ହଦର ବର୍ଷା ହଦର ପ୍ରପର୍ଟି ମିଳୁଛି। ବାବା ବୁଝାଇଥିଲେ ଦ୍ୱାପର କଳିଯୁଗରେ ଯେଉଁମାନେ ରାଜା ହେଉଛନ୍ତି ସେମାନେ ପୂର୍ବ ଜନ୍ମରେ ଦାନ ପୁଣ୍ୟ ଆଦି କରିବା ଦ୍ୱାରା ଗୋଟିଏ ଜନ୍ମ ପାଇଁ ରାଜା ହୋଇଥାନ୍ତି। ଏପରି ନୁହେଁ ଯେ ସେମାନେ ପରବର୍ତ୍ତୀ ଜନ୍ମରେ ମଧ୍ୟ ରାଜା ହେବେ। ତୁମେମାନେ ଯିଏକି ସତ୍ୟଯୁଗରେ ରାଜା ମହାରାଜା, ଏପରି ଭାବ ନାହିଁ ଯେ ତୁମର ରାଜତ୍ୱ କୁଆଡେ ଚାଲିଯାଇଥାଏ। ପୁଣି ଯେତେବେଳେ ଭକ୍ତି ମାର୍ଗ ଆରମ୍ଭ ହୋଇଥାଏ ସେତେବେଳେ ମଧ୍ୟ ସେମାନେ ଯଦି ଅଧିକ ଦାନ ପୁଣ୍ୟ କରିଥାନ୍ତି ତେବେ ସେମାନେ ମଧ୍ୟ ରାଜ୍ୟ ଭାଗ୍ୟ ପ୍ରାପ୍ତ କରିଥାନ୍ତି, କିନ୍ତୁ ସେମାନେ ପୁଣି ବିକାରୀ ରାଜା ହୋଇଯାଆନ୍ତି। ତୁମେମାନେ ହିଁ ଯେଉଁମାନେ କି ପୂଜ୍ୟ ଥିଲ ସେହିମାନେ ହିଁ ପୁଣି ପୂଜାରୀ ହୋଇଯାଇଛ। ତଥାପି ବି ସୁଖ ତ ରହିଥାଏ, ଦୁଃଖ ତ କେବଳ ବର୍ତ୍ତମାନ ହିଁ ମିଳୁଛି। ଏବେ ତୁମ ପ୍ରଧାନ ଅବସ୍ଥାରେ ମଧ୍ୟ ତୁମକୁ ସୁଖ ମିଳୁଛି, ଏଠାରେ କୌଣସି ଲଢେଇ ଝଗଡ଼ାର କଥା ନାହିଁ। ଏସବୁ ତ ପରେ ହୋଇଥାଏ, ଯେତେବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ହୋଇଯାଇଥାନ୍ତି ସେତେବେଳେ ଲଢେଇ ଆଦି ଆରମ୍ଭ ହୋଇଥାଏ ହୋଇଯାଇଥାଏ। ତୁମ ସନ୍ତାନ ମାନଙ୍କୁ ତ ସତ୍ୟଯୁଗ ତ୍ରେତା ଦ୍ୱାପରରେ ମଧ୍ୟ ସୁଖ ମିଳିଥାଏ। ଯେତେବେଳେ ତୁମ ପ୍ରଧାନ ଅବସ୍ଥା ଆରମ୍ଭ ହୋଇଥାଏ ସେତେବେଳେ କିଛି କିଛି ଦୁଃଖ ଅନୁଭବ ହୋଇଥାଏ। ଏବେ ତ ତୁମ ପ୍ରଧାନ ଅବସ୍ଥା ହିଁ ଅଟେ, ବାବା ବୁଝାଉଛନ୍ତି। ଏହା ତ ତୁମ ପ୍ରଧାନ ଦୁନିଆ, ତୁମେ ଜାଣିଛ ଏହା ବେହଦର ଡ୍ରାମା ଅଟେ, ଏଥିରୁ କେହି ବି ମୁକୁଳି ପାରିବେ ନାହିଁ। ମନୁଷ୍ୟ ଯେତେବେଳେ ଦୁଃଖରେ ବିବ୍ରତ ହୋଇଯାଆନ୍ତି ସେତେବେଳେ କହିଥାନ୍ତି, ଭଗବାନ ଏପରି ଖେଳ କାହିଁକି ରଚନା କରିଛନ୍ତି। ଯଦି ଭଗବାନ ରଚନା କରିନଥାନ୍ତେ ତେବେ ଦୁନିଆ ହିଁ ନଥାନ୍ତା, କିଛି ବି ନଥାନ୍ତା। ରଚୟିତା ଏବଂ ରଚନା ତ ଅଛନ୍ତି ନା, ସେ ବିଷୟରେ ବିସ୍ତୃତ ଜ୍ଞାନ ମଧ୍ୟ ରହିଛି। ସତ୍ୟଯୁଗ ଠାରୁ ନେଇ କଳିଯୁଗ ଅନ୍ତ ପର୍ଯ୍ୟନ୍ତ ଆଉ ଅଳ୍ପ ଦିନ ବାକି ଅଛି। ତୁମେମାନେ ମଧ୍ୟ ବାସ୍ତବରେ ଦେଖିବ, ସମୟ ପୂର୍ବରୁ ତ ଦେଖାଇବି ନାହିଁ। 5000 ବର୍ଷର ଚକ୍ର ଶେଷ ହେବା ପାଇଁ ଆଉ ଅଳ୍ପ ସମୟ ବାକି ଅଛି। ସେତେବେଳର ଦୃଶ୍ୟ ଏବେଠାରୁ ତ ଦେଖିବାକୁ ଦିଆଯିବ ନାହିଁ, ଯେତେବେଳେ ହେବ ସେତେବେଳେ ତାକୁ ସାକ୍ଷୀ ହୋଇ ଦେଖିବ। ଯାହା ହେବାର ଅଛି ତାହା କଳ୍ପ ପୂର୍ବ ସଦୃଶ ହେବ। ଏହା ତ ତୁମେ ଦେଖୁଛ ଯେ ବାକି ସବୁ ପ୍ରସ୍ତୁତି ଚାଲିଛି, ବିନାଶ ତ ନିଶ୍ଚିତ ହେବ। ସବୁ ପ୍ରକାରର ପ୍ରସ୍ତୁତି ଚାଲିଛି, ସେଗୁଡିକ ପ୍ରଥମରୁ ହିଁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ବିନାଶ ନିଶ୍ଚିତ ହେବ। ଏବେ ତୁମମାନଙ୍କୁ ବାବା ବୁଝାଉଛନ୍ତି, ତୁମମାନଙ୍କର ଆତ୍ମା ଯାହାକି ତୁମ ପ୍ରଧାନ ହୋଇଯାଇଛି ତାକୁ ମଧ୍ୟ ଏହିଠାରେ ସତୁ ପ୍ରଧାନ କରିବାକୁ ହେବ। ଏକଥା ତୁମେ ବର୍ତ୍ତମାନ ବୁଝୁଛ। ବାବା ଗୁପ୍ତ ରୂପରେ ଆସୁଛନ୍ତି, ଗୁପ୍ତ ରୂପରେ ହିଁ ତୁମକୁ ଜ୍ଞାନ ଦେଉଛନ୍ତି। ଦୁନିଆରେ କେହି ଏକଥା ଜାଣିନାହାନ୍ତି। ଗୁପ୍ତ ରୀତିରେ ବିଶ୍ୱର ରାଜ୍ୟ ନେଉଛ, ଏଥିରେ କୌଣସି ପ୍ରକାରର ଗଣ୍ଡଗୋଳ ହେଉନାହିଁ, ବିଲକୁଲ ହିଁ ଗୁପ୍ତ ଦାନ କୁହାଯାଏ ନା। ବାବା ଆସି ପିଲାମାନଙ୍କୁ ଅବିନାଶୀ ଜ୍ଞାନ ରତ୍ନର ଗୁପ୍ତ ଦାନ ଦେଉଛନ୍ତି। ବାବା ମଧ୍ୟ କେତେ ଗୁପ୍ତ ଅଟନ୍ତି ତାଙ୍କୁ କେହି ଜାଣିନାହାନ୍ତି। ଏମାନେ ସବୁ କୁଆଡେ ଯାଉଛନ୍ତି? ବ୍ରହ୍ମା କୁମାର କୁମାରୀ ମାନେ କଣ କରୁଛନ୍ତି କେହି କିଛି ଜାଣିନାହାନ୍ତି। ତୁମେ ପିଲାମାନେ ଜାଣିଛ ବାବା କେତେ ଗୁପ୍ତ ଅଟନ୍ତି। ତୁମ ସନ୍ତାନ ମାନଙ୍କୁ ଗୁପ୍ତରେ ବିଶ୍ୱର ମାଲିକ କରୁଛନ୍ତି। ନା କୌଣସି ଲଢେଇ, ନା କୌଣସି ଗୁଳା ବାରୁଦ, ନା କୌଣସି ଖର୍ଚ୍ଚ। ଏଠାରେ ତ ଗୋଟିଏ ଛୋଟ ଗାଁକୁ ଦଖଲ କରିବା ପାଇଁ ହିଁ କେତେ ଝଗଡା ମାଡ଼ ଗୋଳ ହୋଇଯାଉଛି। ତେବେ ବାବା ଆସି ଗୁପ୍ତଦାନ ଦେଉଛନ୍ତି। ଅବିନାଶୀ ଜ୍ଞାନରତ୍ନରେ ତୁମର ଝୋଲି ଭରି ଦେଉଛି। କହୁଛନ୍ତି, ହେ ଶିବ ଭୋଳା ଭଣ୍ଡାରୀ, ଆମର ଝୋଲି ଭରିଦିଅ। ତୁମେ ଜାଣିଛ ଶିବ ବାବା ଆମର ଅବିନାଶୀ ଜ୍ଞାନ ରତ୍ନରେ ବୁଦ୍ଧିରୂପୀ ଝୁଲାମଣି ଭରି ଦେଉଛନ୍ତି। ତେବେ ଗୋଟିଏ ଗୋଟିଏ ରତ୍ନ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟ ଅଟେ। ତୁମେ କେତେ ରତ୍ନ ଦାନ କରୁଛ? ପୁଣି ତୁମେମାନେ କେତେ ଦାନୀ ହେଉଛ ତାହା ମଧ୍ୟ ଗୁପ୍ତ ଅଟେ। ଦେବତା ମାନଙ୍କୁ କେତେ ଅସ୍ତ୍ରଶସ୍ତ୍ର, କେତେ ଭୁଜା ସବୁ ଦେଇଦେଇଛନ୍ତି, ବାସ୍ତବରେ ସେସବୁ କିଛି ବି ନାହିଁ। ସତ୍ୟଯୁଗରେ ଦେବତା ମାନଙ୍କର ଏତେ ଗୁଡ଼ିଏ ହାତ ତ ନଥାଏ। କଳିଯୁଗରେ କେତେ ପ୍ରକାରର ଅସ୍ତ୍ରଶସ୍ତ୍ର ଦେଇଦେଇଛନ୍ତି, ବିନାଶ ପାଇଁ ତ ବମ୍ ସବୁ ଅଛି। ତେବେ ପୁଣି ଖଣ୍ଡା ଧନୁସର ଆଦି କଣ କରିବେ? ତୁମେ କହୁଛ ଜ୍ଞାନର ଖଡ଼ଗ, ଜ୍ଞାନର ତରବାରୀ, ତେଣୁ ସେମାନେ ଏହାକୁ ଅସ୍ତ୍ରଶସ୍ତ୍ର ବୋଲି ବୁଝି ନେଇଛନ୍ତି। ବାସ୍ତବରେ ସେସବୁ କିଛି ବି ନୁହେଁ। ତୁମକୁ ତ ଗୁପ୍ତ ଦାନ ମିଳୁଛି, ପୁଣି ତୁମେ ସମସ୍ତଙ୍କୁ ଗୁପ୍ତ ଦାନ ଦେଉଛ। ତୁମେ ଜାଣିଛ ବାବା ଆମକୁ ଶ୍ରୀମତ ଦେଉଛନ୍ତି। ଶ୍ରୀମତ କେବଳ ଭଗବାନଙ୍କର ହିଁ ଅଟେ। ତୁମେ ଜାଣିଛ ଆମେ ନରରୁ ନାରାୟଣ ହେବା ପାଇଁ ଆସିଛୁ। ତାଙ୍କୁ ସର୍ବଗୁଣ ସମ୍ପନ୍ନ, ଷୋଳ କଳା ସମ୍ପୂର୍ଣ୍ଣ ଦୈବୀ ଗୁଣଧାରୀ କୁହାଯାଏ। ଦୈବୀ ଗୁଣ କେବଳ ସେହି ଦେବୀ ଦେବତା ମାନଙ୍କ ପାଖରେ ଥାଏ। ପୁଣି ଧୀରେ ଧୀରେ କଳା କମି କମି ଯାଏ, ଯେପରି ପୂର୍ଣ୍ଣ ଚନ୍ଦ୍ରମାର ଆଲୋକ ବହୁତ ଭଲ ଥାଏ, ପୁଣି ଧୀରେ ଧୀରେ କମିଯାଏ, କମି କମି ଚାଲିଥାଏ, ବାକି ଏକଦମ ପତଳା ରେଖା ସଦୃଶ ରହିଥାଏ, ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଏ ନାହିଁ, ଗାର ଭଳି ନିଶ୍ଚିତ ରହିଥାଏ, ଯାହାକୁ ଅମାବାସ୍ୟା କୁହାଯାଏ। ଏବେ ତୁମର ହେଲା ବେହଦର କଥା। ତୁମେ ଷୋଳ କଳା ସମ୍ପୂର୍ଣ୍ଣ ହେଉଛ, ଦେଖାଉଛନ୍ତି କୃଷ୍ଣଙ୍କ ମୁଖରେ ମାତାମାନେ ଚନ୍ଦ୍ରମା ଦେଖିଥିଲେ। ଏସବୁ ହେଲା ସାକ୍ଷାତକାରର କଥା, ଯାହାର ଜ୍ଞାନ ବାବା ଆସି ଦେଉଛନ୍ତି। ଏବେ ତୁମକୁ ସମ୍ପୂର୍ଣ୍ଣ ହେବାର ଅଛି, ମାୟାର ସମ୍ପୂର୍ଣ୍ଣ ଗ୍ରହଣ ଲାଗିଯାଇଛି, ବାକି ଯାଇ ଧାରଟିଏ ରହିଥାଏ, ସିଢ଼ିରେ ଖସି ଖସି ଆସିଛ, ବାକି ସିଢ଼ିରେ ଖସିବାକୁ ହେବ, ତେବେ ଯାଇ ପୁଣି ସମସ୍ତଙ୍କୁ ଫେରିଯିବାକୁ ହେବ। ତୁମେ ତ ଏବେ ଅଳ୍ପ ସଂଖ୍ୟାରେ ଅଛ, ଆସ୍ତେ ଆସ୍ତେ ତୁମର ବୃଦ୍ଧି ହେବ। ପାଠ ପଢାରେ ବହୁତ ପିଲା ପାସ୍ ହୋଇନଥାନ୍ତି, ତୁମର ସେଣ୍ଟର ଗୁଡ଼ିକ ମଧ୍ୟ ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ କରି ଚାଲିଛନ୍ତି। ଯେତେବେଳେ ସମୟ ନିକଟତର ହୋଇଯିବ, ସେତେବେଳେ ଯାଇ ବୁଝିବେ ଏମାନଙ୍କ ପାଖରେ କଣ ଅଛି, ଯେ ଦିନକୁ ଦିନ ବୃଦ୍ଧି ପ୍ରାପ୍ତ ହୋଇଚାଲିଛି। ଏତେ ଏବେ କହୁଛନ୍ତି, ଆମେ ଭାବିଥିଲୁ ଏମାନଙ୍କ ସଂସ୍ଥା ଆଉ କେତେଦିନ ପର୍ଯ୍ୟନ୍ତ ଚାଲିବ, ବନ୍ଦ ହୋଇଯିବ। ଆରମ୍ଭ ସମୟରେ ଏହି ଭୟରେ ବହୁତ ପିଲା ପଳାଇଗଲେ, କିଏ କିଏ ଜାଣେ କଣ ହେବା, ନା ଏଠିକାର ହେବ ନା ସେଠାକାର ହେବ। ଏହା ଅପେକ୍ଷା ପଳାଇ ଯିବା ଭଲ। ସେତେବେଳେ ଚାଲିଗଲେ ପୁଣି ସେମାନଙ୍କ ଭିତରୁ କେହି କେହି ଏବେ ଆସୁଛନ୍ତି। ବାବା ଆସି କେତେ ସହଜ ରୀତିରେ ବୁଝାଉଛନ୍ତି, ଏହି ଅବଳା ମାନଙ୍କୁ ଅହଲ୍ୟା ମାନଙ୍କୁ କୌଣସି କଷ୍ଟ ଦେଉନାହାନ୍ତି, ଏମାନଙ୍କର ମଧ୍ୟ ଉଦ୍ଧାର ତ ହେବାର ଅଛି ନା। କହୁଛନ୍ତି, ବାବା ଆମେ ତ କିଛି ଲେଖାପଢା କରିନାହୁଁ। ବାବା କହୁଛନ୍ତି, ଯଦି କିଛି ନ ପଢିଛ ସେ ବହୁତ ଭଲ, ଶାସ୍ତ୍ର ଆଦି ଯାହା କିଛି ବି ପଢିଛ ସେ ସବୁ ଭୁଲି ଯାଅ, ମୁଁ କିଛି ଅଧିକ ପାଠ ପଢାଉ ନାହିଁ, କେବଳ କହୁଛି ମତେ ମନେ ପକାଅ, ତେବେ ବିଶ୍ୱର ରାଜ୍ୟ ଭାଗ୍ୟ ତୁମର, ବାସ ତୁମର ନୌକା ପାର ହୋଇଯିବ। ପୁତ୍ର ଜନ୍ମ ହେଲା ପରେ ବାପା ବୋଲି କହିଥାଏ, ବାସ ସମ୍ପତ୍ତିର ହକଦାର ହୋଇଯାଇଥାଏ, ଏଠାରେ ମଧ୍ୟ ତୁମେ ହକଦାର ହୋଇଯାଉ। ବାପ ଦାଦାଙ୍କୁ ୟାଦ କଲ ଏବଂ ରାଜଧାନୀ ତୁମର ହୋଇଗଲା, ସେଥିପାଇଁ ଗାୟନ ଅଛି ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି। ସାହୁକାର ଲୋକମାନଙ୍କର ଶେଷ ସମୟରେ ପାଠ ରହିଛି, ପ୍ରଥମେ ଗରିବ ମାନଙ୍କର ପାଳି, ସେମାନେ ତୁମ ପାଖକୁ ଆପେ ଆପେ ଆସିବେ। ଦଳିତ ମାନଙ୍କର ମଧ୍ୟ ଉଦ୍ଧାର ହେବାର ଅଛି, ଶରୀରର ମଧ୍ୟ ସବରୀର ମଧ୍ୟ ଗାୟନ ରହିଛି। କହୁଛନ୍ତି, ରାମ ସବରୀର ପୋଳି ଖାଇଥିଲେ, ବାସ୍ତବରେ ରାମ ବି ନୁହନ୍ତି କି ସବରୀ ବି ନୁହନ୍ତି। ହଁ, ହୋଇପାରେ ଏହି ବ୍ରହ୍ମାଙ୍କୁ ଖାଇବାକୁ ପଡିପାରେ, ସବରୀ ଆଦି ଆସିବେ, ହରିଣ୍ୟ ଟୋଲି ଆଦି କିଛି ଅଧାରେ ନେଇ ଆସିଲେ ତେବେ ମନା କିପରି କରିବା। ସବରୀ ବେଶିଆ ଇତ୍ୟାଦି ଯଦି ଶ୍ରଦ୍ଧା ପୂର୍ବକ କିଛି ନେଇ ଆସନ୍ତି ତେବେ ତୁମେ ମଧ୍ୟ ଖାଇବ। ଶିବ ବାବା କହୁଛନ୍ତି, ମୁଁ ତ ଖାଇବି ନାହିଁ, ମୁଁ ତ ଅଭୋକ୍ତା ଅଟେ, ତୁମ ପାଖକୁ ସମସ୍ତେ ଆସିବେ, ସରକାର ମଧ୍ୟ ସାହାଯ୍ୟ କରିବ ଯେ ଏମାନଙ୍କର ଉଦ୍ଧାର କର, ତୁମକୁ ମଧ୍ୟ ଆପେ ଆପେ ପ୍ରେରଣା ଆସିବ। ବାବା ଗରିବର ବନ୍ଧୁ ଅଟନ୍ତି, ତେଣୁ ଆମେ ମଧ୍ୟ ଗରିବଙ୍କୁ ବୁଝାଇବା, ସବରୀମାନଙ୍କ ଭିତରୁ ମଧ୍ୟ କେହି କେହି ବାହାରିବେ, ଏତେ ବଡ଼ ବୃକ୍ଷ ଏଥିରେ କେହି ଜଣେ ବି ଦେବୀ ଦେବତା ଧର୍ମର ହୋଇ ନାହାନ୍ତି ଏବଂ ସମସ୍ତେ ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି। ଏବେ ବାବା କହୁଛନ୍ତି, ଯେଉଁମାନେ ଭକ୍ତ ଆତ୍ମା ଅଟନ୍ତି ସେମାନଙ୍କୁ ବୁଝାଅ, ତୁମେ ଦେଖୁଛ ଦେବୀ ଦେବତା ଧର୍ମର ଚାରା କିପରି ଲାଗୁଛି, ବ୍ରାହ୍ମଣ କିପରି ହେଉଛନ୍ତି, ଯେଉଁମାନେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଦେବତା ହୋଇଥିବେ ସେହିମାନେ ଆସିବେ, ଆସିବାକୁ ଲାଗିବେ। ଯଦି ଥରେ ମାତ୍ର ବି ଶୁଣିଲେ ତେବେ ସ୍ୱର୍ଗରେ ନିଶ୍ଚିତ ଆସ। ବାବା ତ କାଶୀ କଲବଟର ଦୃଷ୍ଟାନ୍ତ ମଧ୍ୟ ଶୁଣାଇଛନ୍ତି, ଶିବଙ୍କ ଉପରେ ଯାଇ ବଳି ଚଢୁଥିଲେ, ସେମାନଙ୍କୁ ମଧ୍ୟ କିଛି ତ ମିଳିବା ଦରକାର, ତୁମେ ମଧ୍ୟ ବଳି ଚଢୁଛ ରାଜତ୍ୱ ପ୍ରାପ୍ତ କରିବା ପାଇଁ ପୁରୁଷାର୍ଥ କରୁଛ, ଭକ୍ତି ମାର୍ଗରେ ତ ରାଜତ୍ୱ କରିବାର ନଥାଏ, ଘରକୁ କେହି ବି ଫେରି ଯାଇପାରିବେ ନାହିଁ, ତେଣୁ କଣ ହୁଏ ସେମାନେ ଯେଉଁ ପାପ କରିଥାନ୍ତି ତାର ଦଣ୍ଡ କାଶୀ କଲବଟରେ ଭୋଗ କରି ଚୁକ୍ତ କରିଦେଇଥାନ୍ତି, ପୁଣି ନୂଆ କରି ଜନ୍ମ ମିଳିଥାଏ, ପୁଣି ନୂଆ କରି ପାପ ଆରମ୍ଭ ହୋଇଥାଏ। ବାକି ସମସ୍ତଙ୍କୁ ତ ଏହିଠାରେ ହିଁ ରହିବାକୁ ପଡିବ, ନମ୍ବର ୱାନରେ ତୁମେ ହିଁ ଅଛ, ତୁମେ ହିଁ ଚରାଶ ଜନ୍ମ ଭୋଗ କରୁଛ, ସମସ୍ତଙ୍କୁ ସତୁ ରଜୁ ତମରେ ଆସିବାକୁ ପଡିଥାଏ। ବାବା କହୁଛନ୍ତି, ଏହି ସମୟରେ ସାରା ମନୁଷ୍ୟ ସୃଷ୍ଟି ବୃକ୍ଷର ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥା ହୋଇଯାଇଛି। ମନୁଷ୍ୟ ତ ବିଲକୁଲ ଘୋର ଅନ୍ଧକାର ଭିତରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି। ଗୋଟିଏ କୁମ୍ଭକର୍ଣ୍ଣ ନୁହେଁ, ଅନେକ ଅଟନ୍ତି। ତୁମେ କେତେ ବି ବୁଝାଉଛ, ଶୁଣୁ ହିଁ ନାହାନ୍ତି। ଯେଉଁମାନଙ୍କର ଅଭିନୟ ସ୍ୱର୍ଗ ଦୁନିଆରେ ରହିଛି, ସେହିମାନେ ହିଁ ପୁରୁଷାର୍ଥ କରୁଛନ୍ତି ଏବଂ ସେହିମାନେ ହିଁ ମାତା ପିତାଙ୍କର ହୃଦୟରେ ସ୍ଥାନ ପାଉଛନ୍ତି। ସିଂହାସନର ଅଧିକାରୀ ମଧ୍ୟ ସେହିମାନେ ହିଁ ହେବେ। କେତେକ ମାତା ମାନେ ପଚାରୁଛନ୍ତି, ବାବା ପିଲାମାନଙ୍କୁ ଆକଟ କରିବାକୁ ପଡୁଛି। ବାବା କହୁଛନ୍ତି, ଏଥିରେ ସେତେ କିଛି ଦୋଷ ନାହିଁ। ତୁମେମାନେ ଡାକୁଛ, ଆମ ତ ମାତା ମାନଙ୍କୁ ଆସି ପାବନ କର। ବାବା ମଧ୍ୟ କହୁଛନ୍ତି, କାମ ବିକାର ମହାଶତ୍ରୁ ଅଟେ। ଏମିତି କୁହାଯାଏ ନାହିଁ ଯେ କ୍ରୋଧ ଶତ୍ରୁ ଅଟେ। ମାତା ମାନଙ୍କ ଭିତରେ ସେତେଟା କ୍ରୋଧ ତ ନଥାଏ। ପୁରୁଷ ମାନେ ବହୁତ ଲଢେଇ କରିଥାନ୍ତି। ଏବେ ବାବା ତୁମ ମାତା ମାନଙ୍କୁ ଆଗରେ ରଖିଛନ୍ତି। ବନ୍ଦେ ମାତରମ୍, ନଚେତ ମାତା ମାନଙ୍କୁ କହିଥାନ୍ତି, ପତି ହିଁ ତୁମର ଗୁରୁ ଈଶ୍ୱର ଅଟନ୍ତି। ତାଙ୍କ ମତରେ ଚାଲିବାର ଅଛି। ହସ୍ତଗଣ୍ଠି ପଡିଲା ମାତ୍ରେ ତୁରନ୍ତ ପତିତ ହୋଇଯାଇଥାନ୍ତି। ଏବେ କଣ ତାଙ୍କୁ ଏହିଭଳି ଈଶ୍ୱର ମିଳିଲେ? ବର୍ତ୍ତମାନ ରାମ ରାଜ୍ୟର ସ୍ଥାପନା ହେଉଛି, ବାକି ସମସ୍ତେ ମରି ଚାଲିବେ। ବାବା ବୁଝାଉଛନ୍ତି, ବିନାଶ କାଳରେ ବିପରୀତ ବୁଦ୍ଧି, ବିନାଶ କାଳରେ ପ୍ରୀତି ବୁଦ୍ଧି। ତୁମମାନଙ୍କର ପରମ ପିତା ପରମାତ୍ମାଙ୍କ ସହିତ ପ୍ରୀତି ବୁଦ୍ଧି ରହିଛି। ତୁମର ଆତ୍ମା ଜାଣିଛି ଯେ ଶିବ ବାବା ୟାଙ୍କ ଶରୀରରେ ଆସୁଛନ୍ତି। ୟାଙ୍କ ଦ୍ଵାରା ଆମେ ଶୁଣୁଛୁ, ଏତେ ଛୋଟ ବିନ୍ଦୁ ଅଟନ୍ତି। ଶିବ ବାବାଙ୍କର ଇଏ ଅସ୍ଥାୟୀ ରଥ ଅଟନ୍ତି। ୟାଙ୍କ ଦ୍ଵାରା ବାବା ଏହି ରୁଦ୍ର ଜ୍ଞାନ ଯଜ୍ଞ ରଚନା କରିଛନ୍ତି, ଯାହାକି ବଢି ବଢି ଚାଲିବ। ପିଲାମାନଙ୍କର ବୁନ୍ଦା ବୁନ୍ଦା ସହଯୋଗରେ ପୋଖରୀ ଭରି ହୋଇଯିବ। ପିଲାମାନେ ନିଜର ସବୁ କିଛି ସଫଳ କରି ଚାଲିଛନ୍ତି, କାରଣ ଜାଣିଛନ୍ତି ଏସବୁ ତ ମାଟିରେ ମିଶିଯିବ, କିଛି ବି ରହିବାର ନାହିଁ। ଅତି କମରେ ଏତିକି ତ ସଫଳ ହୋଇଯାଉ। ସୁଦାମାର ମଧ୍ୟ ଦୃଷ୍ଟାନ୍ତ ଅଛି ନା, ମାତା ମାନେ ବାବାଙ୍କ ପାଖକୁ ଚାଉଳ ମୁଠାଏ ବା 7-8 ଟଙ୍କା ପଠାଇ ଦେଇଛନ୍ତି। ବାବା କହୁଛନ୍ତି, ବାହ ଝିଅ, ବାବା ତ ଦୀନବନ୍ଧୁ ଅଟନ୍ତି ନା, ଏସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି, ପୁଣି ବି ହେବ। ବନ୍ଧନ ଯୁକ୍ତ ମାତା ମାନେ ଅଛନ୍ତି। ବାବା କହୁଛନ୍ତି, ତୁମେ ଭାଗ୍ୟଶାଳୀ ଅଟ, ଶିବ ବାବାଙ୍କ ହାତ ତ ମିଳିଛି ନା। ଗୋଟିଏ ସମୟ ଆସିବ ଯେତେବେଳେ ସବୁ ଆର୍ଯ୍ୟ ସମାଜ ମଧ୍ୟ ସମସ୍ତେ ଆସିବେ, ଯିବେ କୁଆଡେ? ମୁକ୍ତି, ଜୀବନ ମୁକ୍ତି ହାଟ ତ ଗୋଟିଏ, ଦଣ୍ଡ ଭୋଗ କରି ସମସ୍ତଙ୍କୁ ମୁକ୍ତିଧାମକୁ ଯିବାର ଅଛି। ଏହା ହେଉଛି ଅନ୍ତିମ ମହାବିନାଶର ସମୟ, ସମସ୍ତେ ଘରକୁ ଫେରିବେ। ଏହା ହେଉଛି ସାହାଜନଙ୍କର ବରଯାତ୍ରୀ। କିପରି ବରଯାତ୍ରୀ ଯିବେ, ଏହାର ମଧ୍ୟ ସାକ୍ଷାତକାର ହେବ। ତୁମ ବ୍ୟତୀତ ଆଉ କେହି ଏହା ଦେଖିପାରିବେ ନାହିଁ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, 1 ବାବାଙ୍କ ଦ୍ଵାରା ଜ୍ଞାନର ଯେଉଁ ଗୁପ୍ତଦାନ ମିଳିଛି ତାହାର ମୂଲ୍ୟକୁ ବୁଝି ନିଜର ବୁଦ୍ଧିରୂପୀ ଝୁଲା ମୁଣିକୁ ଜ୍ଞାନରତ୍ନରେ ଭରପୁର କରିବାକୁ ହେବ। ସମସ୍ତଙ୍କୁ ଗୁପ୍ତଦାନ ଦେଇ ଚାଲିବାକୁ ହେବ। ଦୁଇ ନମ୍ବର, ଏହା ମହାବିନାଶର ସମୟ, ଯେତେବେଳେ କି ଘରକୁ ଫେରିବାର ଅଛି, ତେଣୁ ନିଜକୁ ସବୁକିଛି ସଫଳ କରିବାର ଅଛି, ପ୍ରୀତି ବୁଦ୍ଧି ହେବାର ଅଛି, ମୁକ୍ତି ଏବଂ ଜୀବନ ମୁକ୍ତିର ରାସ୍ତା ସମସ୍ତଙ୍କୁ ଦେଖାଇବାର ଅଛି। ବରଦାନ ଭୋଳା ପଣିଆ ସହିତ ମାଷ୍ଟର ସର୍ବଶକ୍ତିମାନ ହୋଇ ମାୟାକୁ ସମ୍ମୁଖୀନ କରୁଥିବା ଶକ୍ତି ସ୍ୱରୂପ ହେବ। କେବେ କେବେ ଭୋଳା ପଣିଆ ବହୁତ ବଡ଼ କ୍ଷତି କରିଦେଇଥାଏ, ସରଳତା ଭୋଳା ରୂପ ଧାରଣ କରିନିଏ, କିନ୍ତୁ ଏଭଳି ଭୋଳା ମଧ୍ୟ ହୁଏ ନାହିଁ ଯାହାକି କୌଣସି କଥାକୁ ସମ୍ମୁଖୀନ କରିବାକୁ ନଥିବ କରିପାରୁନଥିବ। ସରଳତା ସହିତ ସମାହିତ କରିବାର ଏବଂ ସହନ କରିବାର ମଧ୍ୟ ଶକ୍ତି ଦରକାର। ଯେପରି ବାବା ଭୋଳାନାଥ ହୋଇଥିଲେ ମଧ୍ୟ ଅଲମାଇଟି ଅଥରିଟି ଅର୍ଥାତ୍ ସର୍ବଶକ୍ତିବାନ ମଧ୍ୟ ଅଟନ୍ତି, ସେହିପରି ତୁମେମାନେ ମଧ୍ୟ ଭୋଳା ପଣିଆ ସହିତ ଶକ୍ତି ସ୍ୱରୂପ ମଧ୍ୟ ହୁଅ, ଯାହାଫଳରେ ମାୟାର ଗୋଲା ଅର୍ଥାତ୍ ଆଘାତ ଲାଗିପାରିବ ନାହିଁ। ମାୟା ସମ୍ମୁଖୀନ କରିବା ପରିବର୍ତ୍ତେ ନମସ୍କାର କରିବ। ସ୍ଲୋଗାନ, ନିଜର ଦିଲ ଭିତରେ ଯଦି ଯୋଗର ପତାକା ଉଡ଼ାଇବ ତେବେ ପ୍ରତ୍ୟକ୍ଷତାର ପତାକା ଉଡ଼ିବାକୁ ଲାଗିବ। ଅବ୍ୟକ୍ତ ସାରା ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୁଗର ଅନୁଭବ କର। ବିଶେଷ କରି ଯୁଗର ଯାତ୍ରାକୁ ଶକ୍ତିଶାଳୀ କର। ଜ୍ଞାନ ସ୍ୱରୂପର ଅନୁଭବୀ ହୁଅ। ତୁମ ଭଳି ଗୋଟିଏ ଆତ୍ମାମାନଙ୍କର ଶୁଭ ବୃତ୍ତି ବା କଲ୍ୟାଣର ବୃତ୍ତି ଏବଂ ଶକ୍ତିଶାଳୀ ବାତାବରଣ ଅନେକ ଛଟପଟ ହେଉଥିବା ଏଣେ ତେଣେ ଭଟକୁଥିବା ତଥା ଚିତ୍କାର କରୁଥିବା ଆତ୍ମାମାନଙ୍କୁ ଆନନ୍ଦ ଶାନ୍ତି ଏବଂ ଶକ୍ତିର ଅନୁଭୂତି କରାଇବ। ଓମ୍ ଶାନ୍ତି।